যেটা চতুর্থ শ্লোকে শ্রী ভগবান
ত্রেতা যুগাদ
અનુષ્ઠાન લોકનૃત્યંતમ ପ୍ରଦାନ କରିଥିଲେ। ଅନୁ ମହାରାଜର ପିତା, ସେ ତାଙ୍କର ପୁତ୍ର ମହାରାଜ ଇକ୍ଷ୍ୱାକୁ ଏ ଜ୍ଞାନ ପ୍ରଦାନ କଲେ। ଇକ୍ଷ୍ୱାକୁ ଏ ପୃଥିବୀର ରାଜା ଥିଲେ ଏବଂ ଯେଉଁ ରଘୁବଂଶରେ ଶ୍ରୀ ରାମଚନ୍ଦ୍ର ମହାପ୍ରଭୁ ଆବିର୍ଭୂତ ହୋଇଥିଲେ ସେଇ ରଘୁବଂଶର ସେ ପିତୃପୁରୁଷ ଥିଲେ। ତେଣୁ ଭଗବତ ଗୀତା ମାନବ ସମାଜର ମହାରାଜ ଇକ୍ଷ୍ୱାକୁ ଇକ୍ଷ୍ୱାକୁ ସମୟରୁ ରହିଆସିଛି। ପ୍ରଭୁ ମହାରାଜ ହିସାବରେ କହୁଛନ୍ତି ଯେ ବର୍ତ୍ତମାନ ଯେଉଁ କଳିଙ୍ଗ ଚାଲିଛି ତାର ପରିମାଣ ହେଉଛି 432,000 ବର୍ଷ। ତେଣୁ ଏଇଥିରୁ ଆ ପୂର୍ବରୁ ଯେଉଁ ଥିଲା ଦ୍ୱାପରଯୁଗ ତାର ପରିମାଣ ହେଉଛି 864,000 ବର୍ଷ ଏବଂ ତା ପୂର୍ବରୁ ଯେଉଁ ତ୍ରେତାଯୁଗ ଥିଲା ତାର ପରିମାଣ ହେଉଛି 12,400,000 ବର୍ଷ। ତେଣୁ ଏଇଥିରୁ ଆମେ ଦେଖିବା ଆମର ଯେଉଁ ମନ ବର୍ତ୍ତମାନ ତାଙ୍କର 28ତମ ଦ୍ୱାପରଯୁଗ ଚାଲିଛି। ସେ ହିସାବରେ କହୁଛନ୍ତି ଯେ 12,400,000 ବର୍ଷ ପୂର୍ବେ ଏଇ ଭଗବତ ଗୀତାର ଜ୍ଞାନ ଭଗବାନ ସୂର୍ଯ୍ୟ ଦେବତା ନିଦର୍ଶନ କରିଥିଲେ। ତେଣୁ ଏଇ ଆମର ପ୍ରଥମେ ସର୍ବପ୍ରଥମେ ଆମେ ଏଠାରେ ଉପସ୍ଥିତ ଥିବା ସମସ୍ତ ଭକ୍ତବୃନ୍ଦ ଏବଂ ମାତୃବୃନ୍ଦଙ୍କୁ ଆମେ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭଗବାନ ସଂଘ ଭୁବନେଶ୍ୱର କେନ୍ଦ୍ର ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଛୁ ଯେ ଆଜିର ଏଇ ଶୁଭ ତିଥିରେ ସେମାନେ ଆଜି ଏଇ କୃଷ୍ଣ ବଳରାମ ମନ୍ଦିରରେ ଉପସ୍ଥିତ ରହି ଭଗବାନଙ୍କର ଦର୍ଶନ, ଭଗବାନଙ୍କର ସୁନ୍ଦର ଆଳତି ଏବଂ ଭଗବାନଙ୍କର ବିଷୟରେ ଏଇ ଦିବ୍ୟ ଜ୍ଞାନ, ଏ ଚତୁର୍ଥ ଅଧ୍ୟାୟ ହେଉଛି ଦିବ୍ୟ ଜ୍ଞାନ ପୂର୍ବ। ଆଉ ପୂର୍ବ ଅଧ୍ୟାୟ ହେଉଛି ତୃତୀୟ ଅଧ୍ୟାୟ, ଯାହାକି କର୍ମ ଯୋଗ। ଭଗବାନ ଯେତେବେଳେ ଜ୍ଞାନ ପ୍ରଦାନ କରୁଛନ୍ତି ଭଗବତ ଗୀତାର ପ୍ରଥମେ କର୍ମ ଯୋଗରୁ ଆରମ୍ଭ କରୁଛନ୍ତି ଜ୍ଞାନ, କାହିଁକି ନା ଭୌତିକ ଜଗତରେ ସମସ୍ତଙ୍କୁ କର୍ମ କରିବାକୁ ପଡ଼ୁଛି। ସେ କର୍ମ ମାଧ୍ୟମରେ କେମିତି ଆମେ ଭଗବାନ ସହିତ ଯୁକ୍ତ ହୋଇପାରିବା ସେଥିପାଇଁ ଭଗବାନ ପ୍ରଥମେ କର୍ମ ଯୋଗରୁ ଏଇ ଜ୍ଞାନ ଭଗବତ ଗୀତାର ଜ୍ଞାନ କର୍ମ। ଦ୍ୱିତୀୟ ଅଧ୍ୟାୟରେ ଭଗବାନ ସାକ୍ଷ୍ୟ ଯୋଗ ବର୍ଣ୍ଣନା କରିଛନ୍ତି। ସାକ୍ଷ୍ୟ ଯୋଗ ହେଉଛି ମାନେ ସଂଖ୍ୟା, ଯେମିତି ଗଣୁଛେ 1, 2, 3, 4 ସେଇ ପ୍ରକାର ସଂଖ୍ୟାରେ ଜଣେ ଗଣିବ। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଯଦି ସାକ୍ଷ୍ୟ ଯୋଗ କୁହାଯାଉଛି କିନ୍ତୁ ସେଥିରେ ସବୁ କିଛି ଜ୍ଞାନ ଅଛି। କର୍ମ ବିଷୟରେ କୁହାଯାଇଛି, ସାକ୍ଷ୍ୟ ବିଷୟରେ କୁହାଯାଇଛି ବା ଜ୍ଞାନ ବିଷୟରେ କୁହାଯାଇଛି, ଯୋଗ ବିଷୟରେ କୁହାଯାଇଛି, ଅଷ୍ଟାମ ଯୋଗ ବିଷୟରେ କୁହାଯାଇଛି ଏବଂ ଭକ୍ତି ଯୋଗ ବିଷୟରେ ମଧ୍ୟ କୁହାଯାଇଛି। ସମସ୍ତ ଜ୍ଞାନ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ ପ୍ରଦାନ କରିଛନ୍ତି ଏବଂ ବିଶେଷ ଭାବରେ ତାର ଦୁଇ ଭାଗରେ ଯୋଗ କରାଯାଉଛି, ଗୋଟେ ହେଉଛି ଜ୍ଞାନ ଯୋଗ ଆଉ ଗୋଟେ ହେଉଛି ବୁଦ୍ଧି ଯୋଗ ବା ଭକ୍ତି ଯୋଗ। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଏ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ତୃତୀୟ ଅଧ୍ୟାୟରେ ଭଗବାନ କର୍ମ ବିଷୟରେ ବର୍ଣ୍ଣନା କରିସାରିଲା ପରେ ବର୍ତ୍ତମାନ ଚତୁର୍ଥ ଅଧ୍ୟାୟରେ ବର୍ତ୍ତମାନ ଭଗବାନ ଜ୍ଞାନ ବିଷୟରେ କହିବେ, ଜ୍ଞାନ ଯୋଗ ପ୍ରଦାନ କରିବେ। ତେଣୁ ଏଇ ଯେଉଁ ଜ୍ଞାନ ଯୋଗ, ଯେଉଁ ଭଗବତ ଗୀତା ଜଣେ ଇଏ ହେଉଛି ପ୍ରଥମେ ଆମେ ଦେଖିବା ଶ୍ରୀ ଭଗବାନ ଉବାଚ। ଆମେ ଏଇ ଭଗବତ ଗୀତାର ଚତୁର୍ଥ ଅଧ୍ୟାୟରେ ଭଗବାନ କହିବେ କେମିତି ଆମେ ଏ ଜ୍ଞାନ ପ୍ରାପ୍ତ ହେବା। ଆମେ ଯେଉଁ ଅନ୍ୟାନ୍ୟ ଭୌତିକ ଜ୍ଞାନ ସବୁ ରହିଛି ସେ ଭୌତିକ ଜ୍ଞାନକୁ ଯେମିତି ପ୍ରାପ୍ତ ହେଉଛେ ଏ ଆଧ୍ୟାତ୍ମିକ ଜ୍ଞାନକୁ ସେଭଳି ଆମେ ପ୍ରାପ୍ତ ହୋଇପାରିବା। ଏ ଆଧ୍ୟାତ୍ମିକ ଜ୍ଞାନ ହେଉଛି ରହସ୍ୟ, ଆପଣ ସବୁ କହିବେ ଇଏ ଗୋଟେ ରହସ୍ୟ। ଭଗବତ ଗୀତାରେ ଯଦିଓ ସମସ୍ତ ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି କିନ୍ତୁ ସେ ରହସ୍ୟ ହିସାବରେ ରହିଛି, ତାକୁ ସମସ୍ତେ ବୁଝିପାରିବେ ନାହିଁ। ତାକୁ ବୁଝିବା ପାଇଁ କେମିତି ଆମେ ଜାଣିବା ନା ତାର ଉପାୟ ଭଗବାନ ଭଗବତ ଗୀତା ଚତୁର୍ଥ ଅଧ୍ୟାୟ କହିଛନ୍ତି। ଏଇ ଜ୍ଞାନ ବିଭାଗ କହୁଛନ୍ତି ଜ୍ଞାନ ବିଷୟରେ ଭଗବାନ କହୁଛନ୍ତି କେମିତି ଆମେ ଏ ଜ୍ଞାନ ପ୍ରାପ୍ତ ହେବା। ପରେ ସେଟା କହିବେ ଯେ ତଦି ଜଣିବା ଦେହ ପରିପ୍ରଶ୍ନ ସେ ଦୟା ଉପଦେଖ୍ୟନ୍ତି ଯେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶନ। ଆମେ ଏଇ ଯେଉଁ ଆଧ୍ୟାତ୍ମିକ ଜ୍ଞାନ ପ୍ରାପ୍ତ ହେବା ପାଇଁ ଆମେ ଜଣେ ଉପଯୁକ୍ତ ଗୁରୁଙ୍କର ସରକାର ଯିବାକୁ ପଡ଼ିବ। ସେ କିଭଳି ଭାବେ ଗୁରୁ ନା ଜ୍ଞାନୀନ ତତ୍ତ୍ୱଦର୍ଶନ, ଖାଲି ଯେ ସେ ଜ୍ଞାନୀ ହେଇଥିବେ ତା ନୁହଁ, ସେ ଦର୍ଶନ କରିଥିବେ, ତତ୍ତ୍ୱ ଦର୍ଶନ କରିଥିବେ ବା ଭଗବତ ଅନୁଭୂତ ପ୍ରାପ୍ତ ହେଇଥିବେ। ସେହିଭଳି ଜଣେ ଗୁରୁଙ୍କ ପାଖକୁ ଯାଇ ତାଙ୍କୁ ପ୍ରଣିପାତ କରି ତାଙ୍କୁ ପରିପ୍ରଶ୍ନ କରି ଏବଂ ତାଙ୍କୁ ସେବା କଲେ ଆମେ ଏ ଜ୍ଞାନକୁ ପ୍ରାପ୍ତ ହୋଇପାରିବା। କିନ୍ତୁ ଆମେ ଏ ଯେଉଁ ଜ୍ଞାନକୁ ଯଦି ଆମେ ବୈଜ୍ଞାନିକ ମାନଙ୍କଠୁ ଜାଣିବା ପାଇଁ ଚାହିଁବା ବା ଐତିହାସିକ ମାନଙ୍କଠୁ ଜାଣିବା ପାଇଁ ଚାହିଁବା ବା ମାନସିକ କଳ୍ପନା କରୁଥିବା ବ୍ୟକ୍ତିଙ୍କ ଠାରୁ ଜାଣିବା ପାଇବା ତାହେଲେ ଆମେ ଏଠି ବୁଝିପାରିବା। ତେଣୁ ଆମର ଏଠାରେ ଦେଖିବା ଭଗବାନ କହୁଛନ୍ତି ଏଇ ଯେଉଁ ଜ୍ଞାନ ଭଗବତ ଗୀତାର ଜ୍ଞାନ ଭଗବାନ ପ୍ରଥମେ ଇମାନ ବିବସିତ ଯୋଗ ଭକ୍ତବା ଅହମ ଅବ୍ୟ ଇଏ ହେଉଛି ଅବ୍ୟୟ ଜ୍ଞାନ। ଏ ଜ୍ଞାନ ଶେଷ ହବନି ଅବ୍ୟୟ ଏବଂ ଏଇ ଜ୍ଞାନକୁ ମୁଁ ପ୍ରଥମେ ବିବସାକୁ କହିଥିଲି ଇମାନ ବିବସତେ ବିବସତ ବିବସତ ହେଉଛି କିଏ ବିବସତ ବିବସ ହେଉଛନ୍ତି ସୂର୍ଯ୍ୟ ଦେବତା। ଆମେ ପ୍ରଥମେ ଯଦି ବୈଜ୍ଞାନିକ ମାନଙ୍କ କଥାକୁ ନେବା ତାହେଲେ ସେ ସୂର୍ଯ୍ୟ ତ ଜଳ ତ କିଣ୍ଡା ହେଉଛି କି କିଏ କହିଲେ ଜୀବନ କିଏ କହିଲେ ତେଣୁକରି ଆମେ ଏଇ ଜ୍ଞାନକୁ କାହାକୁ ବୁଝିପାରିବା ନାହିଁ। ତେଣୁକରି ଆମର ବୈଦିକ ଶାସ୍ତ୍ରକୁ ସେମାନେ କହନ୍ତି ମାଇଟୋଲୋଜି ବା କଳ୍ପନା। ସୂର୍ଯ୍ୟ ତ ସେମାନେ କହୁଛନ୍ତି ଜଳ ତ କିଣ୍ଡ ସେଠି ଜୀବନ ସମ୍ଭବ ନୁହଁ, ଚନ୍ଦ୍ରରେ ଜୀବନ ସମ୍ଭବ ନୁହଁ, ବିଭିନ୍ନ ସ୍ଥାନରେ କୌଣସି କେଉଁଠି ଜୀବନ ନାହିଁ, କେବଳ ପୃଥିବୀରେ ଜୀବନ ଅଛି ବୋଲି ସେମାନେ କହୁଛନ୍ତି। କିନ୍ତୁ ଆମେ ତାଙ୍କଠାରୁ ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହୋଇପାରିବା ନାହିଁ। କାହିଁକି ପ୍ରାପ୍ତ ହୋଇପାରିବା ନାହିଁ ନା ସେମାନଙ୍କର ଜ୍ଞାନ ପୂର୍ଣ୍ଣ ନୁହଁ, ତା ଯେମିତି ଆମେ ଜାଣିବା ତାଙ୍କର ଜ୍ଞାନ ପୂର୍ଣ୍ଣ ନୁହଁ ନା ତାଙ୍କର ଗବେଷଣା ଚାଲିଛି ରିସର୍ଚ୍ଚ ଚାଲିଛି। ସେମାନେ କହିଲେ ନାହିଁ ଯେ ଆମେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରଦାନ କରିଦେଲୁ, ଯଦି ସମ୍ପୂର୍ଣ୍ଣ ଜ୍ଞାନ ପ୍ରଦାନ କରିଦେଲେ ତାହେଲେ ତାଙ୍କର ରିସର୍ଚ୍ଚ ଦରକାର ନାହିଁ, ଗବେଷଣା ଦରକାର ନାହିଁ। କାହିଁକି ଏତେ ଗବେଷଣା ଫିଜିକ୍ସ ଇନଷ୍ଟିଚ୍ୟୁଟ୍ ଅଛି, ରିଜନାଲ ରିସର୍ଚ୍ଚ ଲାବୋରେଟୋରୀ ଅଛି, କେତେ ଓଡ଼ିଶାରେ କେତେ ବିଜ୍ଞାନ ଅଛି ବୋଲି ସେଠି ସବୁ ବିଜ୍ଞାନ ରିସର୍ଚ୍ଚ ଚାଲିଛି। ତେଣୁ ଆମେ ଏଇ ଯେଉଁ ଆଧ୍ୟାତ୍ମିକ ଜ୍ଞାନ ଜାଣିବା ପାଇଁ ହେଲେ ଆମେ ଉପଯୁକ୍ତ ଗୁରୁଙ୍କଠାରୁ ଜ୍ଞାନ ପ୍ରାପ୍ତ ହୋଇଥାଏ। ଭଗବାନ କୌଣସି ରିସର୍ଚ୍ଚ କରୁନା, ଭଗବାନ ଯେଉଁ ଜ୍ଞାନ ପ୍ରଦାନ କଲେ ସୂର୍ଯ୍ୟଦେବତାଙ୍କୁ ଇଏ କେଉଁ ରିସର୍ଚ୍ଚ ପ୍ରାପ୍ତ କି ନାହିଁ କାହିଁକି ଆମେ ଦେଖିବା ଏଇଠି ଆମେ ଜାଣିବା। ଆଉ ପରସ୍ପର ଭଗବାନ କହିବେ ଏଇ ଯେଉଁ ଜ୍ଞାନ ମୁଁ ବିବସକୁ ଦେଇଥିଲି ସ ଆପଣ ସବୁ କହିବେ ସ ଏବାୟମ ଭୟାତ୍ୟ ଯୋଗ ଉକ୍ତ ପ୍ରାଣ ସେଇ ଯେଉଁ ପୁରୁଣା ଜ୍ଞାନ ଯେଉଁ ଜ୍ଞାନକୁ ମୁଁ ପ୍ରଥମେ ବିବସମାନଙ୍କୁ କହିଥିଲି ସେଇ ଜ୍ଞାନକୁ ମୁଁ ବର୍ତ୍ତମାନ ତୁମକୁ କହୁଛି ସ ଏବାୟମ ଭୟାତ୍ୟ ଯୋଗ ଉକ୍ତ ପ୍ରାଣ ଭକ୍ତ ସିନେ ସକାଶ ରହସ୍ୟ ଭେଦ ଉତ୍ତମ ଇଏ ହେଉଛି ରହସ୍ୟ। ସେଇ ପୁରୁଣା ଭଗବାନ କହୁନାହାନ୍ତି ଯେ ପ୍ରଭୁ ମହାରାଜ ତାଙ୍କ ଭାଷାରେ କହୁଛନ୍ତି ଏଇଟା ଅନ୍ତତଃ 12 କୋଟି 4 ଲକ୍ଷ ବର୍ଷ ପୂର୍ବେ କୁହାଯାଇଛି। କିନ୍ତୁ ଐତିହାସିକ ମାନଙ୍କଠାରୁ ଆମେ ଜାଣିବା ତାର ସିଦ୍ଧାନ୍ତ ନେବା ଭଗବତ ଗୀତାର ପ୍ରାମାଣିକତା ଯଦି ଗ୍ରହଣ କରିବା ତାହେଲେ ସେ କ'ଣ କହିବେ 5000 ବର୍ଷ ପୂର୍ବେ ଯାହା ସବୁ ଥିଲା ସେସବୁ ଲୋକମାନେ ଜ୍ଞାନ ସୁନା ଥିଲେ, ମାନେ ପ୍ରାଚୀନ ଯୁଗର ଲୋକମାନେ ଥିଲେ, ସେମାନେ ଲୋକମାନେ ରହୁଥିଲେ, ସେମାନେ ନିଆଁ ବ୍ୟବହାର ଜାଣିନଥିଲେ, ଏଇଭଳି ଭାବରେ ସେମାନେ କହିବେ ଐତିହାସିକ ମାନେ। କିନ୍ତୁ ତାଙ୍କଠାରୁ ଆମେ ଏ ଜ୍ଞାନଟା ପ୍ରାପ୍ତ ହେଇପାରିବା ତେଣୁ ଏ ଜ୍ଞାନ ପ୍ରାପ୍ତ ହେବା ପାଇଁ ଆମେମାନେ ଉପଯୁକ୍ତ ଗୁରୁଙ୍କର ସମୟରେ ଗଲେ ତାହେଲେ ଏଇଟା ଆମେ ବୁଝିପାରିବା, ନହେଲେ ଏଇଟା ରହସ୍ୟ ଆପଣ ସବୁ କହିପାରିବା ଏ ଗୋଟେ ରହସ୍ୟ ହିଁ ରହିବ, ଏଇଟା ସମସ୍ତେ ବୁଝିପାରିବେ ନାହିଁ। ଭଗବତ ଗୀତାର ଜ୍ଞାନ ଭଗବତ ଗୀତାର ଅନେକ ଭାଷ୍ୟ ରହିଛି, ଆପଣ ଦେଖିବେ ଓଡ଼ିଶାରେ ମଧ୍ୟ ବହୁତ ପ୍ରକାର ଭାଷ୍ୟ ରହିଛି, ବହୁତ ସ୍ଥଳରେ ବହୁତ ପ୍ରକାର ଭଗବତ ଗୀତା ବିକ୍ରି ହେଉଛି। କିନ୍ତୁ କେହି ଦେଖିନାହାନ୍ତି ଭଗବତ ଗୀତା ଆଜ୍ ଇଟ୍ଇଜ୍, ଆମର ଏଇ ଯେଉଁ ଭଗବତ ଗୀତା ବହି ରହିଛି ଆପଣ ଦେଖିବେ ଭଗବତ ଗୀତା ମୌଳିକ ରୂପରେ ବି କୁହାଯାଉଛି, ପ୍ରଭୁପାଦ ମହାରାଜ ଯେଉଁ ଲେଖିଛନ୍ତି ଭଗବତ ଗୀତା ଆଜ୍ ଇଟ୍ଇଜ୍ ଲେଖିଛନ୍ତି, ତାର ଅର୍ଥ ହେଉଛି ଭଗବାନ ଯାହା କହୁଛନ୍ତି ଅର୍ଜୁନକୁ ସେଇ ଜ୍ଞାନ ଗୁରୁ ଶିଷ୍ୟ ପରମ୍ପରାରେ ଆସୁଛି, ଆମ ପାଖକୁ ଆସୁଛି, ସେଥିରେ କୌଣସି ଆମେ ମନୋବଳ ଜିନିଷ ମିଶଉନୁ, ତେଣୁ କୌଣସି ଆମେ ଭଗବତ ଗୀତାର ଭାଷା ଦେଖିପାରିବନି, କିଏ କହିବନି ଯେ ସୂର୍ଯ୍ୟର ଜୀବନ ଅଛି, ପ୍ରଭୁପାଦ ମହାରାଜଙ୍କ ଭାଷା ଆମେ ପଢ଼ନ୍ତୁ ସେଥିରେ କହିଛି ଜୀବନ ଅଛି। କାରଣ ଭଗବାନ କହୁଛନ୍ତି, ଭଗବାନ ଏଠି କହୁଛନ୍ତି ଇମାନ ବିବସିତ ଯୋଗ ପ୍ରତ୍ୟବା, ମୁଁ କହିଛି କାରଣ ଆମେ କେମିତି କହିବା ଯେ ନାହିଁ ସେଠି ଜୀବନ ନାହିଁ ବୋଲି, ସେଠି ଜୀବନ ଭଗବାନ କାହାକୁ କହିବେ, ଭଗବାନ ଜୀବନ ଇଚ୍ଛା କାହିଁକି
এবং খালি যে সূর্যের দেবতা বিদর্শন করেছেন তার নয়, ভারতবর্ষের সব এবার সেই সেই যোগ এবং অয়ন সব এবার অয়ন যোগ ভক্ত প্রাণ সর্বদা মানব জল যোগ ভক্ত প্রাণ সে পুরুণ যোগ পুরুণ জ্ঞান যোগটা কইছি বৈজ্ঞানিক যেটা কইলানি আমি হাজার বছর ধরে যে জ্ঞান আমি পাইছিল বর্তমান তাকে দৌছি সে সবাই আমি নুয়া জ্ঞান দৌছি গবেষণা আমি এই নুয়া জ্ঞানটা প্রাপ্ত হয়েছি সেমান কইলে কি 10000 বছর ধরে জ্ঞান কথা আমি কই আমার পিলাবাকে স্কুল দৌ পাঠ পড়াউছি সেটা সবরে পরিবর্তন হচ্ছে চেঞ্জ ইজ দ্য ল অফ ম্যাটেরিয়াল নেচার যেউ পরিবর্তন হচ্ছে সেটি জানিবা সে হচ্ছে ভৌতিক যেউ পরিবর্তন নাই সে হচ্ছে ভৌতিকর উদ্ধারে পরমার্থিকতা আধ্যাত্মিক এটিকে মিনিমাম আমি গোটে জ্ঞান কলিবার আছে আমার ভারতের আমাদের সংবিধান রয়েছে কেতে চাও অ্যামেন্ডমেন্ট হলাম কিন্তু ভারত জ্ঞান দেশে নিচে পড়া যে এটি আমি বর্তমানে এত মাস পরে মোট বর্তমান জ্ঞানটিকে অধিকার হয়েছি মু আর কিছু নুয়া জ্ঞান করে ভগবান সেই জ্ঞান যোগ ভক্ত পুরাণ সেই পুরুণা যোগ জ্ঞান আমি সূত্র প্রদান দর্শন করেছিলি বর্তমান সেই মত করছি তেমন কি হচ্ছে ভগবান বা সেটি পায় প্রথম গায়ন সেই ভগবান বা ভগবান অর্থ হচ্ছে না সব ঐশ্বর্য পূর্ণ ভগবান অর্থ ঐশ্বর্য ছ প্রকার ঐশ্বর্য রয়েছে ঐশ্বর্যস্য সমগ্রস্য বীর্যস্য দশস্য শ্রেয় জ্ঞান বিজ্ঞান জৈনম সন্নাম ইয়ে হচ্ছে ছ প্রকার ঐশ্বর্য যেতে ধন সম্পত্তি অছি এই সব ঐশ্বর্য হচ্ছে ভগবান ভগবান কাজে সব আসছে এবং বীর্য যেতে বড় আছে বড় বড়তা চাহ বড় পর বাই ভগবান যেতে বড় বড় ব্যক্তি অছন্দি সব মাস মাসে মাসে যেতে আমার বর্তমান ভৌতিক জগতে যেতে যে প্রাইজ পাবো যেতে পুরস্কার পাবো যেতে প্রশংসিত হব যেতে দশ হাজার টাকা পাই কিন্তু ভগবানের দশ ভাই কাহার দশ হই পাই এবং সেমানে যে দশ প্রাপ্ত হচ্ছেন সেমানে ভগবানের কৃপায় সে দশ প্রাপ্ত হচ্ছে এবং শ্রেয় শ্রেয় মানে সৌন্দর্য সমস্ত সৌন্দর্য ভগবান কাছে রয়েছে যে যেতে অধিক সুন্দরী প্রতিযোগিতা হচ্ছে বা বিশ্ব সুন্দর প্রতিযোগিতা হচ্ছে তাঁকর যে সৌন্দর্য সে সৌন্দর্য ভগবান থেকে আসছে প্রকৃত সৌন্দর্য হচ্ছে ভগবান সে ভাষে উনি ঐশ্বর্য সৌন্দর্য এবং জ্ঞান বিজ্ঞান জ্ঞান বৈরাগ্য চাইব জ্ঞান এবং বৈরাগ্য ইয়ে একটি ঐশ্বর্য সমস্ত জ্ঞান জ্ঞান লতা চাহ যেতে বৈজ্ঞানিক মানে যে জ্ঞান প্রাপ্ত হচ্ছে তাঁকর জ্ঞান কোথ আসছে ভগবতার পঞ্চম অধ্যায় পনের সময় ভগবান পাইছেন যে সর্বসচ্চা প্রতিশ্রুতি নিষ্ঠ মত স্মৃতি জ্ঞান বহরম চ সমস্ত ভূতের ভগবান পাইছেন এবং তাঁকর ঠারু স্মৃতি আসছে জ্ঞান আসছে এবং বিস্মৃতি আসছে এ তিন জিনিস আসছে আমার বৈজ্ঞানিক মানে কহিবে যে সেমান যে সাকসেস পাচ্ছেন সেমান কহিবে এ হচ্ছে 99% পার্সপিরেশন 1% ইন্সপিরেশন অর্থাৎ সকলে অনেক কাজ সেমানে কঠিন পরিশ্রম করছেন কিন্তু সেমানে সিদ্ধি পাইপার না কিন্তু গোটি ভাগ গোটে গোটে আসুস্থ ইন্সপিরেশন আসুছে গোটে প্রেরণা আসুছে যে প্রেরণা কোথা আসুছে সেমানে কহিপারিবেন কিন্তু সে প্রেরণা ভগবান কৃষ্ণ বহুত আসুছে মত স্মৃতি জ্ঞান মত মোটামুটি জ্ঞান রয়েছে তেমন এ ভগবান কলে পূর্ণ জ্ঞান সব কিছু জ্ঞান তার পাখে রয়েছে সপ্তমধ্যে ভগবান কয়ে সেটা মুঁ তোমাকু ইদম ইমা এই যে জ্ঞান তৈরাম সব জ্ঞান ইদম পক্ষান অশিষ্ট যজ্ঞান্তা নিয়ম মূল্য অন্যাজম জ্ঞানতম অবশিষ্ট ভগবান সপ্তম অধ্যায়ে ভগবান কয়ে मुदनो ज्ञान एवं विज्ञान विज्ञान करे माना ना थ्योरेटिकल प्रैक्टिकल ज्ञान कैसे ना कहते हैं सब थ्योरेटिकल देखा गया है बॉडी में पहुंचे पहुंचे किंतु से ज्ञान को जितने हम जीवन में प्रयोग करते भगवान का कोई ठीक नहीं ठीक की नहीं हमसे तो देखिए अभी जो प्रयोग करेंगे ताकि विज्ञान करें प्रैक्टिकल नॉलेज विज्ञान तो प्रैक्टिकल नॉलेज उन्हें भी साइंस में प्रैक्टिकल नॉलेज पावसन से आने लैबोरेटरी में प्रैक्टिकल नॉलेज कर सकती प्रैक्टिकल एक्सपेरिमेंट कर सकती से भी क्या हो रहा है भगवान का ज्ञान तो सुनी से ज्ञान को जो हमें निज जीवन में प्रयोग करवा ताकि विज्ञान करें तो भगवान भगवान सप्त मंत्र को सुनी मुद्दा को ये ज्ञान है उसे ज्ञान की कमी निज जीवन में लागू से विज्ञान की कमी को एवं जब ज्ञान का अपने दुनिया में ज्ञात कर्म अवस्थित है जो ज्ञान पाइले आपन पर ज्ञान का बाकी रहे तो ज्ञान में पाइले ने जो सब को पूर्ण ज्ञान प्रदान कर किन भगवान को मुझे पूर्ण ज्ञान प्रदान कर चौदह सदय ज्ञान विषय में भगवान कहे पांच विषय में भगवान ज्ञान विषय कहे कि हम तुमने कहे ये तो ज्ञान विधि प्रकृता ये तो क्यों ची ज्ञान अज्ञान गलतों में काल जासर करने से अज्ञान भगवान पूर्ण ज्ञान प्रदान कर तो एक ज्ञान को हमें जैसे उपदित गुरु पर शरण में गए हमें एक ज्ञान प्राप्त भगवान को सुनती के इवन पुरुष जो भगवान प्रत्यवा अव्यय ये हो गया अव्यय ज्ञान ये ज्ञान आखिर में शेष हो ये ज्ञान सूर्य जब तक व्यवस्था नहीं है पूर्व में हो क्या पूर्व में भगवान से कोई ज्ञान प्राप्त हो ही नहीं भगवान सब बड़े ज्ञान ज्ञान है भगवान का जो नाम है सच्चिदानंद विग्रह चीता को ज्ञान भगवान को भी पूर्ण ज्ञान है सब कुछ ज्ञान का अंतर है अब आओ अगर दिन पर 21 तारीख के पालन को जन्माष्टमी भगवान का आविर्भाव जन्माष्टमी 21 तारीख के दिन पालन होता है सिंसे बांगा के भगवान से बांगा कर भगवान तो है मांदा पुराने हमारा देवों की वस्तु जो वास्तव में बांधिशाला अच्छा नहीं से बांधिशाला इधर भगवान आभिमान होते हैं सितंबर से चतुर पूजे रूप में आभिमान होते हैं सापर चक्र गदा पंप धारण पर आभिमान होते हैं एवं से इधर आभिमान होते हैं से तंबर माता को पूर्ण ज्ञान प्रदान होते हैं नाको माता मैंने वस्तु देव देवों की से एवं रूप में तुझे आश्चर्य हो जाता भगवान का परमायु कितने ना एक स्तर दीप युग गोटे दीप युग परिमाण के बर्तमान बर्तमान कलिंग चलती कलिंग परिमाण हूँ 432,000 वर्ष आर दुई गुण हूँ द्वापर परिमाण 864,000 वर्ष कलिंग तीन गुण 12,96,000 वर्ष ये हूँ त्रेता युग परिमाण कलिंग चार गुण हूँ 425 12,00,000 ଆସିଲେ ଦେବଦେବ ବନ୍ଦୀଶାଳାରେ ଆସିଲେ ସେତେବେଳେ ସେ ତାଙ୍କୁ କହୁଛନ୍ତି ଯେ ପ୍ରଥମ ମନୁଷ୍ୟ ଥିଲେ ସ୍ୱାମୀଙ୍କ ସାମ୍ନାରେ ବସୁଦେବ ଥିଲେ ସୁତବା ଏବଂ ଦେବକୀ ଥିଲେ କୃଷ୍ଣ ତେଣୁ ସେମାନେ ଯେତେବେଳେ ପୁତ୍ର ସନ୍ତାନ ଉଦ୍ଦେଶ୍ୟରେ ଯେତେବେଳେ ତପସ୍ୟା କରିଥିଲେ ଏକ ମାନେ ହଜାର ହଜାର ବର୍ଷ ତପସ୍ୟା କଲା ପରେ ଭଗବାନ ତାଙ୍କ ପାଖରେ ଆବିର୍ଭାବ ହୋଇଥିଲେ ସେଠି ସେ ଭଗବାନ ପୁତ୍ର ରୂପରେ କାମନା କରିଥିଲେ ତେଣୁ ସେ କୃଷ୍ଣଙ୍କର ଗର୍ଭରେ ଆସିଥିଲେ କୃଷ୍ଣ ଗର୍ଭ ହିସାବରେ ଆସିଥିଲେ ଭଗବାନ ତାଙ୍କୁ ସବୁ କହୁଛନ୍ତି କୃଷ୍ଣ ଗର୍ଭ ହିସାବରେ ଆସିକିରି ଭଗବାନ କି ଲୀଳା କରିଥିଲେ ନା ଯେତେବେଳେ ଧ୍ରୁବ ମହାରାଜ ଭଗବାନଙ୍କ ପାଖରୁ ଗୋଟେ ରାଜ୍ୟ ପ୍ରାପ୍ତ ହେବା ପାଇଁ ଚାହୁଁଥିଲେ ଭଗବାନ କୃଷ୍ଣ ଗର୍ଭ ସେଇ ସମୟରେ ଆସି ତାଙ୍କୁ ସେ ଧ୍ରୁବ ପ୍ରଦାନ କରିଥିଲେ କୃଷ୍ଣ ଗର୍ଭ ଭଗବାନ ଏବଂ ତାପରେ ଏଇ ଯୋଉ ସପ୍ତମଙ୍କର ଯୋଉ ସତ୍ୟଯୁଗରେ ସତ୍ୟତା ଜନ୍ମ ପରିବର୍ତ୍ତନ ସତ୍ୟଯୁଗରେ ଭଗବାନ ବାମନ ରୂପରେ ଆସିଥିଲେ ସେତେବେଳେ ଏମାନେ କିଏ ଥିଲେ ନା ଏମାନେ ଥିଲେ କଶ୍ୟପ ଏବଂ ଅଦିତି ବର୍ତ୍ତମାନ ଆମ ଭାଗବତ ଚାଲିଛି ସକାଳେ ଭାଗବତ ଚାଲିଛି କଶ୍ୟପ ଅଦିତିଙ୍କ ବିଷୟ ବର୍ଣ୍ଣା ବାମଙ୍କ ବିଷୟ ବର୍ଣ୍ଣା କରାଯାଉଛି ଭଗବାନ ବାମ ରୂପରେ ଆସିଥିଲେ ଏବଂ ବର୍ତ୍ତମାନ ସେ କହୁଛନ୍ତି ଯେ ମୁଁ ବର୍ତ୍ତମାନ ଆମର ତୃତୀୟ ସନ୍ତାନ ଉପରେ ଆସିଛି ବର୍ତ୍ତମାନ ତୃତୀୟ ଥର ପାଇଁ ଆସୁଛି ଭଗବାନ ସ୍ୱୟଂ କୃଷ୍ଣ ରୂପରେ ଆସିଲେ ତେଣୁ ସବୁ ଜ୍ଞାନ ପିତାମାତାରେ ସନ୍ତାନକୁ ଜ୍ଞାନ ପ୍ରଦାନ କରନ୍ତି କିନ୍ତୁ ଆମେ ଦେଖିବା ଭଗବାନ ଉପରେ ଆବିର୍ଭାବ ହେଉଛନ୍ତି ଭଗବାନ ତାଙ୍କ ପିତାମାତାଙ୍କୁ ଜ୍ଞାନ କ'ଣ ପ୍ରଦାନ କରିବେ ତାଙ୍କ ପୂର୍ବଜନ୍ମ ଇତିହାସ ବର୍ଣ୍ଣନା କରୁଛି କୋଟି କୋଟି ବର୍ଷ ତଳେ ସେ କ'ଣ ଥିଲେ ବର୍ଣ୍ଣନା କରାଯାଉଛି ଇଏ ହେଉଛି ଭଗବାନଙ୍କର ଜ୍ଞାନ ତେଣୁ ଭଗବାନ ପୂର୍ଣ୍ଣ ଜ୍ଞାନ ସଚ୍ଚିଦାନନ୍ଦମ ଶରୀର ଈଶ୍ୱର ପରମା କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଜ ଗୋବିନ୍ଦ ସର୍ବକାଳ ବ୍ରହ୍ମା ବ୍ରହ୍ମା ମଧ୍ୟ ଜ୍ଞାନ ପ୍ରାପ୍ତ ହେଇପାରୁନାହାନ୍ତି ବ୍ରହ୍ମା ଇଏ ତ ସୂର୍ଯ୍ୟ ଦେବତା ବିଭୂଷଣଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି କିନ୍ତୁ ଇଏ ତ ଭୌତିକ ସୃଷ୍ଟି ପରେ ସେଟା କରାଯାଇଛି କିନ୍ତୁ ଯେତେବେଳେ ଭୌତିକ ସୃଷ୍ଟି ଆରମ୍ଭ ହେଉଛି ସେ ସମୟରେ ଆମର ଗତକାଲି ଆଦି କୃଷକ କହୁଛନ୍ତି କେମିତି ଭୌତିକ ସୃଷ୍ଟି ଆରମ୍ଭ ହେଉଛି ବଳଦେବ ପ୍ରଜାପତି ଥିଲା ସେ ବିଷୟରେ ବର୍ଣ୍ଣନା କରୁଥିଲେ ତେଣୁ ଭଗବାନ କେବଳ ସୃଷ୍ଟି କରୁଛନ୍ତି ଭୌତିକ ଦେବା କିଭଳି ସୃଷ୍ଟି ହେଉଛି ନା କାରଣ ତାର ସାଇ ଯେଉଁ ରହିଛି ସେ ଜଗତରେ ଯେଉଁ କାରଣ ଜଳ ରହିଛି ସେଇ ଜଳରେ ଭଗବାନ ବଳଦେବଙ୍କର ବିସ୍ତାର ଯିଏ ହେଉଛନ୍ତି କାରଣ ଦେବ ସେ ବିଷ୍ଣୁ ମହାବିଷ୍ଣୁ ସେ ତାଙ୍କର ବିଶ୍ୱାସ ନେଇ ଭୌତିକ ଦେବା ସବୁ ସୃଷ୍ଟି ହେଉଛି ତେଣୁ ଇଏ ଯେତେବେଳେ ଭୌତିକ ଜଗତ ସୃଷ୍ଟି ହେଉଛି ଏ ଭୌତିକ ଜଗତରେ ସେଇ କାରଣ ଦେବ ସେ ବିଷ୍ଣୁଙ୍କର ଜଣେ ଏକ୍ସପାନ୍ସନ୍ ବା ଜଣେ ବିସ୍ତାର ଆସୁଛନ୍ତି ସେ ତାଙ୍କ ନାମ ହେଉଛି ଗର୍ଭଦେବ ସେ ବିଷ୍ଣୁ ତେଣୁ ଏଇ ଗର୍ଭଦେବ ସେ ବିଷ୍ଣୁ ଏ ଭୌତିକ ଜଗତରେ ନିଜର ଶରୀରରୁ ନିଜର ଶରୀରର ଶ୍ୱେତ ବା ଝାଳ ଯାକ ଯାଏ ସେଇ ଝାଳ ଦ୍ୱାରା ଅଧିକ ବ୍ରହ୍ମାଣ୍ଡ ପୂର୍ଣ୍ଣ କରୁଛନ୍ତି ମାନେ ଇଏ ଯେଉଁ ଭୌତିକ ଜଗତ ଇଏ ହେଉଛି 400 କୋଟି ଯୋଜନ 400 କୋଟି ମାଇଲ୍ 50 କୋଟି ଯୋଜନ 400 କୋଟି ମାଇଲ୍ ତେଣୁ 200 କୋଟି ମାଇଲ ପର୍ଯ୍ୟନ୍ତ ବାଡ଼ବା ଏଇସବୁ ଭୌତିକ ଜଗତକୁ ଅଧିକ ଭାର ଜଳରେ ପରିପୂର୍ଣ୍ଣ କରୁଛି, ତାକୁ ଆମେ ଗର୍ଭବତ ଜଳ। ଏଇ ଗର୍ଭବତରେ ବାଡ଼ବା ଏଇ ଗର୍ଭବତ ସେଇ ବିଷ୍ଣୁଙ୍କର ଆସୁଛନ୍ତି, ସେ କାରଣ ସେଇ ବିଷ୍ଣୁଙ୍କର ଅବତାର ବା ତାଙ୍କର ବିସ୍ତାର। ଏବଂ ଗର୍ଭବତ ସେଇ ବିଷ୍ଣୁ ଯେତେବେଳେ ସେଇ ଶେଷ ଶଯ୍ୟରେ ବା ଅନନ୍ତ ଦେବ କୃଷ୍ଣରେ ସ୍ନାନ କରୁଛନ୍ତି ସେତେବେଳେ ତାଙ୍କର ପର୍ବର ଗୋଟେ ନାଭି ଲାଭ ହେଉଛି ଏବଂ ସେଇ ନାଭିରେ ବ୍ରହ୍ମା ସୃଷ୍ଟି ହେଉଛନ୍ତି, ଯେକି ଭୌତିକ ଜଗତର ବ୍ରହ୍ମ ସୃଷ୍ଟ ଜୀବ। ଆମର ବୈଜ୍ଞାନିକ ମାନେ କହୁଛନ୍ତି ମାନବ ମାନଙ୍କର ବଂଶ ମାନେ ପୂର୍ବପୁରୁଷ କିଏ ମାଙ୍କଡ଼ ଅନୁସାରେ ସେଟା କହିଲେ, କିନ୍ତୁ ପ୍ରକୃତରେ ମାନବ ମାନଙ୍କ ପୂର୍ବ ପ୍ରଥମେ ଯେଉଁ ଜୀବ ଯାହା ଥିଲେ ସେ ହେଉଛନ୍ତି ବ୍ରହ୍ମା। ଶାସ୍ତ୍ରୀକୁ ଆମେ ଏଇ ଜ୍ଞାନ ସେ ପ୍ରାପ୍ତ ହେଲୁ ଯେ ବ୍ରହ୍ମା ଯିଏକି ବ୍ରହ୍ମାଣ୍ଡ ସୃଷ୍ଟି କରୁଛନ୍ତି, ଯେଉଁଟାକି ବ୍ରହ୍ମାଣ୍ଡ ସୃଷ୍ଟି କରିଛନ୍ତି ଭୌତିକ ଜଗତକୁ ଚଉଦ ଭାଗ ବିଭକ୍ତ କରିଛନ୍ତି, ତେଣୁ ବ୍ରହ୍ମାଙ୍କ ପ୍ରତି ଜ୍ଞାନ ପ୍ରାପ୍ତ ହେଇପାରୁନାହାନ୍ତି। ସେ ଜାଣିପାରୁନାହାନ୍ତି ସେ କିଏ, ସେ କୋଉଠୁ ଆସିଲେ, ତାଙ୍କର କ'ଣ କର୍ତ୍ତବ୍ୟ, ଏସବୁ କିଛି ସେ ଜାଣିପାରୁନାହାନ୍ତି। ଚିନ୍ତା କରୁଛନ୍ତି ସେଇ ସମୟରେ ସେ ଦୁଇଟି ଅକ୍ଷର ଶୁଣିପାରିଲେ ତ ଏବଂ ପ, ଏଇ ଦୁଇଟି ଅକ୍ଷର ଅର୍ଥାତ୍ ତପ ତପସ୍ୟା କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଆସିଲା, ତେଣୁ ସେ ପୁଣି ହଜାର ହଜାର ବର୍ଷ ଧରି ତପସ୍ୟା କଲେ। ତପସ୍ୟା କଲା ପରେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି, ଚାରୋଟି ଶ୍ଳୋକରେ ଭଗବାନ ସମସ୍ତ ଜ୍ଞାନ ପ୍ରଦାନ କରିଛନ୍ତି, ଯାହାକି ଆମର ଭାଗବତର ଦ୍ୱିତୀୟ ସ୍କନ୍ଧ ନବ ଅଧ୍ୟାୟରେ 32-35 ଏଇ ଚାରୋଟି ଶ୍ଳୋକରେ ଭଗବାନ ପ୍ରଦାନ କରିଛନ୍ତି। ଏଇ ଚତୁଶ୍ଳୋକୀ ଭାଗବତ ବୋଲି କୁହାଯାଉଛି, ଏଇ ଶ୍ଳୋକକୁ ଏଇ ଚତୁଶ୍ଳୋକୀ ଚାରୋଟି ଶ୍ଳୋକକୁ ଯେତେବେଳେ ବିସ୍ତାର କରାଯାଉଛି ଭାଗବତର 18,000 ଶ୍ଳୋକ ଆସୁଛି। ତେଣୁ ଭଗବାନ ଯେଉଁ ଜ୍ଞାନ ସୂର୍ଯ୍ୟଦେବତା ବିବସ୍ୱାମୀ ଦେଇଥିଲେ ସେଇ ଜ୍ଞାନ ଭଗବାନ ବ୍ରହ୍ମାଙ୍କୁ ପ୍ରଦାନ କରିଛନ୍ତି, ପ୍ରଥମେ ବ୍ରହ୍ମାଙ୍କୁ ପ୍ରଦାନ କରିଥିଲେ ଏବଂ ବ୍ରହ୍ମା ନାରଦକୁ ପ୍ରଦାନ କରିଛନ୍ତି, ନାରଦ ବ୍ୟାସଦେବକୁ ପ୍ରଦାନ କରିଛନ୍ତି, ବ୍ୟାସଦେବ ସୁଖଦେବକୁ ପ୍ରଦାନ କରିଛନ୍ତି, ସୁଖଦେବ ସୁଖଦେବକୁ ପରିକ୍ଷିତ ମହାରାଜଙ୍କୁ କହିଛନ୍ତି। ତେଣୁ ଏଇଭଳି ଭାବରେ ପରମ୍ପରାରେ ଆମେ ଭାଗବତଙ୍କ ଜ୍ଞାନ ପ୍ରାପ୍ତ ହେଉଛି। ଭଗବତର ଜ୍ଞାନର ପରମ୍ପରା ହେଉଛି ପ୍ରଥମେ ଭଗବାନ ସୂର୍ଯ୍ୟଦେବତା ବିଭସ୍ୱାମୀଙ୍କୁ କହିଛନ୍ତି, ବିଭସ୍ୱାମୀ ତାଙ୍କର ପୁତ୍ର ମନୁ ଯିଏକି ବୈବସ୍ୱତ ମନୁ ତାଙ୍କୁ କହିଛନ୍ତି, ବୈବସ୍ୱତ ମନୁ କ'ଣ କାହା କହିଲେ ନା ମନୁ ଇକ୍ୱାକ ବ୍ୟବହାର ଇକ୍ୱାକ ହେଉଛନ୍ତି ଭଗବାନ ମହାତ୍ମାଙ୍କର ବଂଶରେ ସେ ଆସନ୍ତା ପୂର୍ବ ବଂଶଧର, ତାଙ୍କ ପରେ ଭଗବାନ ଦଶରଥ ଆସିଛନ୍ତି, ଦଶରଥଙ୍କ ପରେ ଭଗବାନ ରାମଚନ୍ଦ୍ର ଆସିଛନ୍ତି, ଆ ଭିତରେ ବହୁତ ବଂଶଧର ସବୁ ଆସିଛନ୍ତି। ତେଣୁ ଏଇଟା କାହିଁକି କହୁଛନ୍ତି ସୂର୍ଯ୍ୟଦେବତା ବିଭସ୍ୱାମୀ କାହିଁକି କହିଲେ ନା କାରଣ ହେଉଛି କ'ଣ ନା ଯିଏ ଶାସନ ଯିଏ ଶ୍ରେଷ୍ଠ ସ୍ତରରେ ରହିବେ ଯତ୍ ଆଚରତି ଶ୍ରେଷ୍ଠ ତତ୍ତେଜନ ସଜ ପ୍ରମାଣ କରୁଛନ୍ତି ଲୋକ ସ୍ଥଗନ କରିଛନ୍ତି ଭଗବତ ପୂର୍ବ ଅଧ୍ୟାୟରେ ଭଗବାନ କହିଛନ୍ତି, ତୃତୀୟ ଅଧ୍ୟାୟ 21 ଭଗବାନ କହିଛନ୍ତି ଯେ ଯେଉଁମାନେ ଶ୍ରେଷ୍ଠ ସ୍ଥାନରେ ରହିବେ ସେମାନେ ଯେଉଁଭଳି ଯତ୍ ଆଚରତି ଶ୍ରେଷ୍ଠ ସେମାନେ ଯେଉଁଭଳି ଭାବରେ ଆଚରଣ କରିବେ ତତ୍ତେଜନ କରୁଜନ ଅନ୍ୟମାନେ ତାକୁ ସେଇଟା ସେଇଭଳି ଭାବରେ କାର୍ଯ୍ୟ କରିବେ। ସଜ ପ୍ରମାଣ କରୁଛେ ସେ ଯେଉଁ ପ୍ରମାଣ ଦେଲେ ଅନ୍ୟମାନେ ଯେଉଁମାନେ ନିମ୍ନସ୍ତରରେ ଅଛନ୍ତି ସେମାନେ ସେହି ପ୍ରମାଣକୁ ଗ୍ରହଣ କରିବେ। ତେଣୁ ଯଦି ରାଜା ଯିଏ ହେବେ ବା ଯିଏ ଶାସନକର୍ତ୍ତା ହେବେ ସିଏ ଯଦି ଜଣେ ଅନ୍ଧ ହେବେ, ସିଏ ଯଦି ଜ୍ଞାନଶୂନ୍ୟ ହେବେ ଅଜ୍ଞାନୀ ହେବେ ତେଣୁ ସିଏ କ'ଣ ରାଜ୍ୟ ଶାସନ କରିବେ। ତେଣୁ ଯିଏ ଶ୍ରେଷ୍ଠ ସୂର୍ଯ୍ୟଦେବତା ବିଭସ୍ୱାମୀ ବିଭସ୍ୱାମୀ ହେଉଛନ୍ତି समस्त राजा समस्त सूरम के आशीष देया द्रौपदी महाराज का सर कोई नहीं सूर्य राव को जितने ग्रह छथि ताको ते राजा चंचक्षुरे सरकार सकल ग्रहान राजा समस्त सूरम के आशीष देया दशाना ब्रह्म संबंध का चक्र गोविंद मान कृष्ण का मन किया जितने ग्रहाची सब प्रभाव राजा की राजा दिवसवान का सूर्य सूर्य ग्रह जी सब ग्रह राजा तो सूर्य मते राजा दिवसवान से जो थोड़े ये ज्ञान प्राप्त हुए तान समस्त से ज्ञान प्राप्त है प्रजा समस्त प्राप्त है जब तो ये जो ज्ञान प्राप्त है लीडर को दे दिया है जो मान नेता जो मान शासन करता जो मान उच्च स्तर रखते इतने राजा ऋषि में भी कहा राजा जो है से ऋषि में भी बंदा आती करी राजा जो है से आरंभ में भी बंदा आती करी अपने उद्दिष्ट राजा जो है से उसकी आदर्श शासक भगवान रामचंद्र भगवान रामचंद्र से ज्ञान प्राप्त है इसलिए जबकि वो किंतु सी उसे तो भारो इतने आसे रिक्वायर्ड दो वर्ष से आसे भगवान रामचंद्र आसे तो भगवान रामचंद्र केवल ये आदर्श जो भगवान है आदर्श पुरुषोत्तम देखो मर्यादा पुरुषोत्तम भगवान रामचंद्र उसके मर्यादा पुरुषोत्तम सब तरह मर्यादा से रखते आदर्श पिता आदर्श पुत्र आदर्श स्वामी आदर्श राजा सब तरह आदर्श भ्राता सब आदर्श से स्थापन मर्यादा स्थापन कर दिया है भगवान रामचंद्र तो जे राजा रहे से तांकर जो कार्य करिवे से कार्य अनुसार प्रजा माने से मुनि कार्य करिवे किंतु राजा जे यदि से निजे धार्मिक न हो तार प्रजा माने कोन करनु करो जिन बेण राजा को समय कोन ला चतुर्थ मानव चतुर्थ समय बना कर दे से मानो शासन दी ध्रुव महाराज को वास कर बेण महाराज बेण महाराज कोन करला से माने धर्म नीति मान ले ग्रहण कर ले धर्म नीति को ग्रहण कर ले कोन हम वर्तमान में हम रहू वर्तमान में समाज रे जो विभिन्न प्रकार उत्पात हो छि विभिन्न प्रकार असुविधा हो छि विभिषेक आस हो छि आ कारण ना धर्म नीति ठीक बार पालन करा ले विभिन्न प्रकार उपद्रव आस छि बना करे कि भगवान रामचंद्र समय कोसी प्रजा में सब आनंद रे हो शांति रे हो कारण ना धर्मनीति चिंगार पालन करा वर्किंग मारा तो समय पर्यंत धर्मनीति चिंगार पालन करा हम मना कर दे छी जो ज्योतिष महाराज कागज पर पत्र सब दशम अध्याय से मना कर दे छी ज्योतिष महाराज जे की धर्मनीति चिंगार पालन करतिले ताका समय कोन ताका राज्य पूर्ण रहतिला ना काम वर्ष पर्यंत सर्व काम दुहा होई सिचिसुस मा बजान गाव वय सोदी सुदी दुला वर्ष मा गुस्ती गुस्ती मा तमन जे खाली पाणी आसु छी तान तारे बहुत दिन से काम बवस पर जहां जहां कामना छी से से पूर्ण हो से वर्षा मा तमन वर्षा मा तमन के जीव मा आसु जीव मा सस्य को आधार पर कोनी पिता का बीच को आधार पर ए वर्षा रे बहुत दिन से आसु उपरोक्त समय वर्षा रे समुद्र के समुदाय से काल में रत्न सृष्टि हो शंकर तार भी कटते रहे रत्न सृष्टि हो तो ये वर्षा के सब दिन से आज काम बवस पर्यंत एवं सर्व काम दुगा भई महामय पृथ्वी एवं सृष्टि है जी ये ये पृथ्वी में जितने लोग अच्छे जितने जीव अच्छे खाली के माना माना चलता है ना 84 लाख पूरा जीव अच्छे एवं समस्त पर जहाँ जहाँ कामना शिशु को ये बुद्धि भी रहो तो शक्ति रह जी तो समस्त पर कामना से पूर्ण करेंगे सर्व काम दुकान में किंतु यदि धर्म नीति पढ़ा करने वाले पढ़ा ना हो ताहले ऐसा नहीं करेंगे किंतु जब तो जुझ कर ना धर्म नीति चिकन पारण कर चले सच्चा में ताको राज्य एक बड़े वाले आनंद भाई समझते थे इतने ताको राज्य को अपॉर्चुनिटी आ रही है जान जाएगा जे सिचुएशंस में बदलाव गांव गाय माने इतने वायरस की सोते मुदा मुदा के लिए बहुत आना करती है गाय माने वर्तमान में गोल है भगवान एक तो कोई है असल शब्द है भगवान कोई है उसी गोल क्या बात है କୃଷି ଗୋରକ୍ଷା ବାଣିଜ୍ୟ ଗୋରଖ କେତେ ଲକ୍ଷ ପ୍ରକାର ଜୀବ ପଶୁ ଅଛନ୍ତି? 30 ଲକ୍ଷ ଟଙ୍କା ପଶୁ ଅଛନ୍ତି। ଭଗବାନ ଆୟୁ ରକ୍ଷା କରିବା କହିଲାନି, ଭଗବାନ କହୁଛନ୍ତି ଗୋରକ୍ଷା। କିନ୍ତୁ ଆମ ସରକାର ଅଛନ୍ତି କଣ କହୁଛନ୍ତି? ବାଘ ରକ୍ଷା ପାଇଁ କହୁଛି, ଗୋରକ୍ଷା ପାଇଁ କିଛି କହୁନାହାନ୍ତି। ଧର୍ମ ସେଥିପାଇଁ ବିଭିନ୍ନ ପ୍ରକାର ଉତ୍ପାଦ ସୃଷ୍ଟି ହେଉଛି।
ଆରେ